ନମସ୍କାର, ଅପରାହ୍ନର ଆଞ୍ଚଳିକ ସମ୍ବାଦ ସହିତ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ନିର୍ବାଚନ ବଣ୍ଡ ସହିତ ସମସ୍ତ ତଥ୍ୟ ଆସନ୍ତା ଗୁରୁବାର ସୁଦ୍ଧା ଦାଖଲ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଲେ ନିର୍ଦ୍ଦେଶ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ନିର୍ବାଚନୀ ସମ୍ଭନ୍ଧୀୟ ବୈଠକ ଅନୁଷ୍ଠିତ। ଉତ୍ତମ ଗୁଣବତ୍ତା ଲାଗି ଭୁବନେଶ୍ୱର କ୍ୟାପିଟାଲ ହସ୍କିଟାଲକୁ ମିଳିଲା ଜାତୀୟ ଗୁଣାତ୍ମକ ପୁରସ୍କାର। ଏବଂ ଗୁରୁଚାପର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅନୁମାନ କଲା ପାଣିପାଗ ବିଭାଗ। ନିର୍ବାଚନ ବଣ୍ଡ ସହ ଜଡ଼ିତ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ଗୁରୁବାର ସୁଦ୍ଧା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିର୍ବାଚନ ବଣ୍ଡ ସହିତ ଜଡ଼ିତ ସମସ୍ତ ତଥ୍ୟ ଦେବାକୁ କହିଛନ୍ତି। ଏସ୍ବିଆଇ ଜମା କରିଥିବା ନିର୍ବାଚନୀ ବଣ୍ଡ ବିବରଣୀ ଅସମ୍ପୂର୍ଣ୍ଣ ଦର୍ଶାଇ ପାଞ୍ଚଜଣିଆ ଖଣ୍ଡପୀଠ ପୂର୍ବରୁ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲେ ଏବଂ ଆଜି ଏ ସମ୍ପର୍କରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ସର୍ବୋଚ୍ଚ ଅଦାଲତ ଚଳିତ ମାସ ମାର୍ଚ୍ଚ 11 ତାରିଖରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଷ୍ଟେଟ୍ ବ୍ୟାଙ୍କକୁ ଇଲେକ୍ଟୋରାଲ୍ ବଣ୍ଡଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ, ବଣ୍ଡ ନମ୍ଘର ଏବଂ ଅର୍ଥ ଗ୍ରହଣ କରିଥିବା ଦଳ ସମ୍ପର୍କରେ ସୂଚନା ଦେବାକୁ କହିଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ଏକ ନିର୍ବାଚନୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ନେଇ ହୋଇଥିବା ଏହି ବୈଠକରେ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ଶୃଙ୍ଖଳା ବିଭାଗର ଏଡିଜି ସଞ୍ଜୟ କୁମାରଙ୍କ ସହିତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ସବୁ ସମସ୍ତ ଜିଲ୍ଲାର ଏସ୍ପିମାନେ ଅନ୍ଲାଇନ୍ ଜରିଆରେ ସାମିଲ ହୋଇଥିଲେ। ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି,
ଏସ୍ପିମାନେ ଭାଗ ନେଇଥିଲେ, ତାଙ୍କର ଯେଉଁ ସମସ୍ୟା ଅଛି, ଯେଉଁ ଇସ୍ୟୁ ଅଛି ତାକୁ ଆମେ ରେଜ୍ କରିଥିଲୁ। ଝାଡ଼ଖଣ୍ଡ ଡିଜିଙ୍କ ସହିତ ଆମର ଯାହା ଇସ୍ୟୁ ଅଛି, ଛତିଶଗଡ଼ ସହିତ ଯାହା ଅଛି ଏବଂ ବେଙ୍ଗଲ ସହିତ ଆମେ ତାକୁ ଆଜି ଉପସ୍ଥାପିତ କରିଛୁ ମିଟିଂରେ, ଏବଂ ଯେମିତି ସହଯୋଗ ବଢ଼ିବ ବିଭିନ୍ନ ସ୍ତରରେ ତା ପାଇଁ ଆମେ ଆଲୋଚନା କରିଛୁ। ଆମର ଇଲେକ୍ସନ ପ୍ରକ୍ରିୟା ଆରମ୍ଭ ହେବାର ବହୁତ ଆଗରୁ ଜାନୁଆରୀ ମାସର ପ୍ରଥମ ସପ୍ତାହରୁ ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆମର ବୋର୍ଡର ଚେକ୍ପୋଷ୍ଟ କରାଯାଇଛି। ସବୁ ଜିଲ୍ଲାରେ ଯେତେ ସବୁ ବୋର୍ଡରିଂ ଏରିଆ ଅଛି, ସବୁ ବୋର୍ଡରିଂ ଏରିଆ ଆମର ବୋର୍ଡର ଚେକ୍ପୋଷ୍ଟ ଅଛି। ପ୍ରତ୍ୟେକ ବୋର୍ଡର ଚେକ୍ପୋଷ୍ଟରେ ପୁଲିସ୍ କର୍ମଚାରୀ ମୁତୟନ ଅଛନ୍ତି।
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟିର କୋର୍ କମିଟିର ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହୋଇଛନ୍ତି। ଆଜିର ବୈଠକରେ ଓଡ଼ିଶା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଲୋକସଭା ଆସନ ନେଇ ଆଲୋଚନା ହେବ। ଏହାସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ପାଇଁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ଶନିବାର ଦିନ ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆଗାମୀ 2024 ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ନିମନ୍ତେ ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ସପ୍ତମ ପର୍ଯ୍ୟାୟରେ ଜୁନ୍ 1 ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିବାରୁ ମେ 7 ତାରିଖରେ ନୋଟିଫିକେସନ, ମେ 7-14 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ମେ 15ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ମେ 17ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲାରେ ମୋଟ 1309 ଭୋଟ୍ କେନ୍ଦ୍ରରେ ଗୋଟିଏ ଲୋକସଭା ଏବଂ 5 ବିଧାନସଭା ପାଇଁ 12,64,220 ମତଦାତା ଭୋଟ୍ ଦେବେ। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଜନସାଧାରଣଙ୍କୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ସହଯୋଗ କାମନା କରିଛନ୍ତି। ସଦର ଡିଏସ୍ପି ଅଂଶୁମାନ ଦ୍ୱିବେଦୀ, ବରିଷ୍ଠ ପୁଲିସ୍ କମାଣ୍ଡର ସଞ୍ଜୀବ କୁମାର, ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଫ୍ଲାଗ୍ମାର୍ଚ୍ଚ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍କିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ ଏନ୍କ୍ୱାସ୍ ପକ୍ଷରୁ କ୍ୱାଲିଟି ସାର୍ଟିଫିକେଟ୍ ମିଳିଛି। ରାଜ୍ୟର ଏହି ଡାକ୍ତରଖାନା ଦେଶରେ ଏକ ନମ୍ଘର ସ୍ଥାନ ପାଇଛି। ଏହି ବାବଦରେ ଏନ୍କ୍ୱାସ୍ ପକ୍ଷରୁ କ୍ୟାପିଟାଲ୍ ହସ୍କିଟାଲ୍କୁ ସାର୍ଟିଫିକେଟ୍ ସହିତ 70 ଲକ୍ଷ ଟଙ୍କା ପୁରସ୍କାର ମିଳିବ। ମିଳିଥିବା ସୂଚନା ଅନୁସାରେ ହସ୍କିଟାଲ୍ର ପ୍ରତ୍ୟେକ ବେଡ୍ ପିଛା 10,000 ଲେଖାଏଁ ଅତିରିକ୍ତ ଅର୍ଥରାଶି ମିଳିବ। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ 7 ତାରିଖରେ ଏନ୍କ୍ୱାସ୍ ପକ୍ଷରୁ ଏକ ଟିମ୍ 3 ଦିନ ଧରି କ୍ୟାପିଟାଲ୍ ହସ୍କିଟାଲ୍ରେ ଥିବା 18 ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ। ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁମୁକ୍ତ ପରିବେଶ, ମାନବ ସମ୍ଭଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିଥିଲେ। କ୍ୟାପିଟାଲ୍ ହସ୍କିଟାଲ୍କୁ ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ହସ୍କିଟାଲ୍ର ନିର୍ଦ୍ଦେଶକ କହିଛନ୍ତି। ପୁରୀ ଶ୍ରୀମନ୍ଦିରକୁ ବିଭିନ୍ନ ସୂତ୍ରରୁ ମିଳିଥିବା ଆର୍ଥିକ ଆୟ ମଧ୍ୟରୁ 39,21,00,000 ଟଙ୍କା ପ୍ରଶାସନ ପକ୍ଷରୁ ବ୍ୟାଙ୍କରେ ଜମା କରାଯାଇଛି। 7.80% ସୁଧ ହାରରେ କାନାଡ଼ା ବ୍ୟାଙ୍କରେ 36,03,00,000 ଟଙ୍କା ଜମା କରାଯାଇଛି। ସେହିଭଳି 7.55% ସୁଧ ହାରରେ ବ୍ୟାଙ୍କ ଅଫ୍ ବରୋଦା ଜମା କରାଯାଇଥିବା ସମ୍ଭାଦ ଆମର ହସ୍ତଗତ ହୋଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ସବୁ ଅଞ୍ଚଳଗୁଡ଼ିକରେ ଭୋଟରମାନେ ସେମାନଙ୍କର ଗାଁରେ ମତାଧିକାର ସାବ୍ୟସ୍ତ କରିପାରିବେ। ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦଳ ନିର୍ଦ୍ଧାରିତ ସମୟ ଅନୁସାରେ କାର୍ଯ୍ୟରେ ଯୋଗଦେବେ। ଯେଉଁ ଅଞ୍ଚଳରେ ଯାନବାହନର ସୁବିଧା ନାହିଁ ସେହି ଅଞ୍ଚଳଗୁଡ଼ିକରେ ପୁଲିଂ ଦଳମାନଙ୍କର ଯାତାୟତ ପାଇଁ ନଦୀରେ ସ୍ୱତନ୍ତ୍ର ବୋଟ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ କରିବା ନିମନ୍ତେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ୍ ମାଜିଷ୍ଟ୍ରେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ନିର୍ବାଚନକୁ ସୁପରିଚାଳନା ନିମନ୍ତେ ପ୍ରତ୍ୟେକ ଆଇନ ରକ୍ଷାକାରୀମାନଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକ ରହିଛି ବୋଲି କହିଥିଲେ। ନିର୍ବାଚନ ସମୟରେ ବେଆଇନ ଅର୍ଥ କାରବାରକୁ ରୋକିବା ନିମନ୍ତେ ବ୍ୟାଙ୍କଗୁଡ଼ିକର ସହାୟତା ନିଆଯିବା ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଛି। ସେହିପରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗଜପତି ଜିଲ୍ଲାରେ 4,68,228 ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ 2,24,405 ପୁରୁଷ ଏବଂ 2,34,799 ଜଣ ମହିଳା ଅଛନ୍ତି। ଜିଲ୍ଲାରେ 573 ମତଦାନ କେନ୍ଦ୍ର ରହିଛି। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଦିଆଯାଇଛି। ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସୂଚନା ଦେବା ନିମନ୍ତେ ଆପଣଙ୍କ ପ୍ରାର୍ଥୀଙ୍କୁ ଜାଣନ୍ତୁ KYC ଆପ୍ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ IOS ପ୍ଲାଟଫର୍ମରେ ଉପଲବ୍ଧ ହେଉଛି। ଏହା ନାଗରିକମାନଙ୍କୁ ପ୍ରାର୍ଥୀମାନଙ୍କ ଅପରାଧ ବିବରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିବ। ପ୍ରାର୍ଥୀମାନଙ୍କ ପ୍ରୋଫାଇଲ୍, ନାମାଙ୍କନ ସ୍ଥିତି ଏବଂ ସତ୍ୟପାଠ ସହିତ ସମ୍ପୂର୍ଣ୍ଣ ତଥ୍ୟ ଆଦି ଏଥିରେ ସ୍ଥାନିତ ହେବ। ପାଣିପାଗ ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ବାୟୁମଣ୍ଡଳର ମଧ୍ୟଭାଗରୁ ଉପରଭାଗ ମଧ୍ୟରେ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିସବୁ ଅଞ୍ଚଳରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନିର୍ବାଚନ ବଣ୍ଡ ସମ୍ବନ୍ଧିତ ସମସ୍ତ ତଥ୍ୟ ଆସନ୍ତା ଗୁରୁବାର ସୁଦ୍ଧା ଦାଖଲ କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ସର୍ବୋଚ୍ଚ ନ୍ୟାୟାଳୟର ଦେଲେ ନିର୍ଦ୍ଦେଶ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ନିର୍ବାଚନୀ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ। ଉତ୍ତମ ଗୁଣବତ୍ତା ଲାଗି ଭୁବନେଶ୍ୱର କ୍ୟାପିଟାଲ୍ ହସ୍କିଟାଲ୍କୁ ମିଳିଲା ଜାତୀୟ ଗୁଣାତ୍ମକ ପୁରସ୍କାର ଏବଂ ଗୁରୁଚାପର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅନୁମାନ କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।